ओम शांति। 7/8/2026 प्रातः मुरली। मीठे बच्चे, वर्तमान पर्यंत जहाँ किछे पढ़िछ ताकु भूली केवल बाबांको मने पकाओ। प्रश्न: ଭାରତରେ ସତ୍ୟଯୁଗୀ ସ୍ୱରାଜ୍ୟ ସ୍ଥାପନ କରିବା ପାଇଁ କେଉଁ ବଳ ଆବଶ୍ୟକ? ଉତ୍ତର: ପବିତ୍ରତାର ବଳ। ତୁମେ ସର୍ବଶକ୍ତିମାନ ବାବାଙ୍କ ସହିତ ଯୋଗ ଲଗାଇ ପବିତ୍ର ହେଉଛ। ଏହା ପବିତ୍ରତାର ହିଁ ବଳ ଯାହାଦ୍ୱାରା ସତ୍ୟଯୁଗୀ ସ୍ୱରାଜ୍ୟର ସ୍ଥାପନ ହେଉଛି। ଏଥିରେ ଲଢ଼ାଇ ଆଦିର କୌଣସି କଥା ନାହିଁ। ଜ୍ଞାନ ଏବଂ ଯୋଗ ବଳ ହିଁ ପାବନ ଦୁନିଆର ମାଲିକ କରିଦେଇଥାଏ। ଏହି ବଳ ଦ୍ୱାରା ଏକମତର ସ୍ଥାପନା ହୋଇଯାଇଥାଏ। ଗୀତ ଆଖିରେ ବହତି ଆୟା ଆଜ ଓମ୍ ଶାନ୍ତି। ପିଲାମାନେ ଗୀତ ଶୁଣିଲେ, ଏହି ଗୀତ ଆମ ଦ୍ୱାରା ରଚନା ହୋଇନାହିଁ। ଯେପରି ଅନ୍ୟ ବେଦଶାସ୍ତ୍ରର ସାରମର୍ମ ବୁଝାଇ କୁହାଯାଉଛି, ସେହିପରି ଏହି ଯେଉଁ ଗୀତ ରଚନା କରାଯାଇଛି ତାର ମଧ୍ୟ ସାର ବୁଝାଉଛନ୍ତି। ପିଲାମାନେ ଜାଣିଛନ୍ତି ନାଉରିଆ ଅଥବା ବଗିଚାର ମାଲିକ ଅର୍ଥାତ୍ ସଦ୍ଗତି ଦାତା ଜଣେ ହିଁ ବାବା ଅଟନ୍ତି। ଭକ୍ତି କରୁଛନ୍ତି ଜୀବନ ମୁକ୍ତି ପାଇଁ, କିନ୍ତୁ ଜୀବନ ମୁକ୍ତି ବା ସଦ୍ଗତି ଦାତା କେବଳ ଭଗବାନ ଅଟନ୍ତି। ତାର ଅର୍ଥ ପିଲାମାନେ ହିଁ ବୁଝିପାରିବେ, ଦୁନିଆରେ ଅନ୍ୟ ମନୁଷ୍ୟମାନେ ବୁଝିପାରିବେ ନାହିଁ। ସଦ୍ଗତି ଅର୍ଥାତ୍ ଦୁଃଖରୁ ମୁକ୍ତ କରି ଶାନ୍ତିର ପ୍ରାପ୍ତି କରାଇଥାନ୍ତି। ଭାରତବାସୀ ସନ୍ତାନମାନେ ଜାଣିଛନ୍ତି ଯେ ଏଠାରେ ପବିତ୍ରତା, ସୁଖ, ଶାନ୍ତି ଥିଲା ଯେତେବେଳେ କି ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ରାଧା କୃଷ୍ଣଙ୍କର ରାଜ୍ୟ କୁହାଯାଇପାରିବ ନାହିଁ। ବାସ୍ତବରେ ମାତାମାନଙ୍କର ସମସାଥି ହେଉଛନ୍ତି ରାଧା। ତାଙ୍କୁ ଅଧିକ ସ୍ନେହ କରିବା ଉଚିତ, ତଥାପି କୃଷ୍ଣଙ୍କୁ ବହୁତ ସ୍ନେହ କରୁଛନ୍ତି, କୋଳରେ ଝୁଲାଉଛନ୍ତି, କୃଷ୍ଣଙ୍କ ଜନ୍ମାଷ୍ଟମୀ ମଧ୍ୟ ପାଳନ କରୁଛନ୍ତି, ରାଧାଙ୍କ ଜୟନ୍ତୀ ପାଳନ କରୁନାହାନ୍ତି। ବାସ୍ତବରେ ଉଭୟଙ୍କର ପାଳନ କରିବା ଦରକାର। କିଛି ହେଲେ ବୁଦ୍ଧିରେ ନାହିଁ, ତାଙ୍କର ଜୀବନ କାହାଣୀକୁ ତ କେହି ଜାଣିନାହାନ୍ତି। ବାବା ଆସି ନିଜର ଓ ସମସ୍ତଙ୍କର ଜୀବନ କାହାଣୀ ଶୁଣାଉଛନ୍ତି। ମନୁଷ୍ୟମାନେ କହୁଛନ୍ତି ମଧ୍ୟ ଶିବ ପରମାତ୍ମା ନମଃ, କିନ୍ତୁ ତାଙ୍କର ଜୀବନ କାହାଣୀକୁ ଜାଣିନାହାନ୍ତି। ମନୁଷ୍ୟଙ୍କର ଜୀବନ କାହାଣୀକୁ ଇତିହାସ ଭୂଗୋଳ କୁହାଯାଉଛି। ଦୁନିଆର ଇତିହାସ ଭୂଗୋଳର ତ ଗାନ କରାଯାଉଛି ନା। କେତେ ଗ୍ରାମ ଓ ସହରରେ ରାଜତ୍ୱ କରୁଥିଲେ, କେତେ ଭୂଖଣ୍ଡରେ ରାଜତ୍ୱ କରୁଥିଲେ, କିପରି ରାଜତ୍ୱ କଲେ, ପୁଣି ସେମାନେ କୁଆଡ଼େ ଗଲେ, କିନ୍ତୁ ଏହି ଇତିହାସ ଭୂଗୋଳ କଥା କେହି ଜାଣିନାହାନ୍ତି। ତୁମମାନଙ୍କୁ ଭଲ ଭାବରେ ବୁଝାଯାଉଛି, ରଚୟିତା ଓ ରଚନାର ଜ୍ଞାନ ପିଲାମାନଙ୍କୁ ବୁଝାଉଛନ୍ତି। ତୁମ ସନ୍ତାନମାନଙ୍କୁ ଜଣାପଡ଼ିଗଲାଣି ଯେ ବାସ୍ତବରେ ଏବେ କଳିଯୁଗର ଅନ୍ତ ସମୟ ଓ ସତ୍ୟଯୁଗର ଆଦି ସମୟ ଅଟେ। ସଙ୍ଗମରେ ହିଁ ପରମପିତା ପରମାତ୍ମା ଆସି ମନୁଷ୍ୟକୁ ପତିତରୁ ପାବନ ଦେବତା କରାଉଛନ୍ତି, ଉତ୍ତମ ପୁରୁଷ ଅଥବା ପୁରୁଷୋତ୍ତମ କରାଉଛନ୍ତି। କାରଣ ବର୍ତ୍ତମାନର ମନୁଷ୍ୟ ଉତ୍ତମ ନୁହନ୍ତି, କନିଷ୍ଠ ଅଟନ୍ତି। ଉତ୍ତମ, ମଧ୍ୟମ, କନିଷ୍ଠ ଅର୍ଥାତ୍ ସତଗୁଣୀ, ରଜଗୁଣୀ, ତମଗୁଣୀ ହୋଇଥାନ୍ତି। ଯିଏ ଭଲ ଭାବରେ ଜ୍ଞାନ ଶୁଣିବେ ତାଙ୍କୁ ସତଗୁଣୀ କୁହାଯିବ, ଯିଏ ଅଳ୍ପ ଶୁଣିବେ ତାଙ୍କୁ ରଜଗୁଣୀ କହିବେ, ଯିଏ ଶୁଣୁ ହିଁ ନାହାନ୍ତି ତାଙ୍କୁ ତମଗୁଣୀ କୁହାଯିବ। ବିଦ୍ୟା ଅଧ୍ୟୟନରେ ମଧ୍ୟ ଏହିପରି ହୋଇଥାଏ। ତୁମ ସନ୍ତାନମାନଙ୍କୁ ସତୋପ୍ରଧାନ ବିଦ୍ୟା ଅଧ୍ୟୟନ ଆବଶ୍ୟକତା ରହିଛି। ସେଥିପାଇଁ ତୁମକୁ ସତୋପ୍ରଧାନ ଲକ୍ଷ୍ମୀ ନାରାୟଣ ହେବା ପାଇଁ ଜ୍ଞାନ ଦିଆଯାଉଛି। ନରରୁ ନାରାୟଣ ତଥା ନାରୀରୁ ଲକ୍ଷ୍ମୀ ହେବାକୁ ହେବ। ଗୀତା ପାଇଁ ମଧ୍ୟ ତୁମେ କହୁଛ ଯେ ଏହା ହେଉଛି ସତ୍ୟ ଗୀତା। ତୁମେ ବି ଲେଖିପାରିବ ଏହା ହେଉଛି ସତ୍ୟ ଗୀତା ପାଠଶାଳା, ଅର୍ଥାତ୍ ସତ୍ୟ ନାରାୟଣ ହେବାର କଥା, ଅଥବା ସତ୍ୟ ଅମର କଥା, ଅଥବା ସତ୍ୟ ତିଜରିର କଥା। ସବୁ ଚିତ୍ର ତ ତୁମ ପାଖରେ ଅଛି, ଏଥିରେ ସମସ୍ତ ଜ୍ଞାନ ରହିଛି। ତୁମେ ସନ୍ତାନମାନେ ଏବେ ପ୍ରତିଜ୍ଞା କରୁଛ ଯେ ଆମେ ପ୍ରଜାପିତା ବ୍ରହ୍ମା କୁମାର କୁମାରୀ ଭାରତକୁ ସତୋପ୍ରଧାନ ସ୍ୱର୍ଗ କରିକି ଦେଖାଇବୁ। ତୁମକୁ ସମସ୍ତଙ୍କୁ ଖବର ଦେବାକୁ ହେବ। ଗାନ୍ଧିଜୀ ମଧ୍ୟ ପବିତ୍ର ରାଜ୍ୟ ଚାହୁଁଥିଲେ, ତେଣୁ ନିଶ୍ଚୟ ଏହା ପତିତ ରାଜ୍ୟ ଅଟେ। ଏ କଥା କେହି ବୁଝିପାରୁନାହାନ୍ତି ଯେ ଆମେ ନିଜେ ପତିତ ହୋଇଯାଇଛୁ। ରାବଣ ହେଉଛି ପାଞ୍ଚ ବିକାର କହିଥାନ୍ତି, ରାମ ରାଜ୍ୟ ଆବଶ୍ୟକ। ତେବେ ନିଶ୍ଚୟ ଆସୁରୀ ସମ୍ପ୍ରଦାୟ ଅଟନ୍ତି ନା? କିନ୍ତୁ ଏହା କାହାରି ବୁଦ୍ଧିରେ ଆସୁନାହିଁ। କେତେ ବଡ଼ ବଡ଼ ଗୁରୁମାନେ ମଧ୍ୟ ଏତିକି ବୁଝିପାରୁନାହାନ୍ତି। ତୁମେ ସନ୍ତାନମାନେ ସମ୍ବାଦ ଦେଉଛ ଯେ ଆମେ ଶ୍ରୀମତ ମାଧ୍ୟମରେ ବ୍ରହ୍ମାଙ୍କ ଦ୍ୱାରା 5000 ବର୍ଷ ପୂର୍ବ ସଦୃଶ୍ୟ ଦୈବୀ ରାଜ୍ୟ ସ୍ଥାପନା କରିବୁ। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ, ଯେତେବେଳେ କି କନିଷ୍ଠ ପୁରୁଷରୁ ସତୋପ୍ରଧାନ ଉତ୍ତମ ପୁରୁଷ ହେଉଛ। ମର୍ଯ୍ୟାଦା ପୁରୁଷୋତ୍ତମ ଆଦି ସନାତନ ଦେବୀ ଦେବତା ଧର୍ମ ହିଁ ଅଟେ। ଏବେ କେବଳ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି, ପୁଣି ଅନ୍ୟ ଧର୍ମ ରହିବ ନାହିଁ। ତୁମେ ସନ୍ତାନମାନେ ସିଦ୍ଧ ଅଥବା ପ୍ରମାଣ କରି ବୁଝାଉଛ ଯେ ସତ୍ୟ ଯୁଗରେ ଏକ ଧର୍ମ ଏକ ରାଜ୍ୟ ଥିଲା। ଯଦିଓ ତ୍ରେତାରେ ସୂର୍ଯ୍ୟବଂଶୀକୁ ବଦଳି ଚନ୍ଦ୍ରବଂଶୀକୁ ଯାଉଛନ୍ତି, କିନ୍ତୁ ଗୋଟିଏ ଭାଷା ରହିବ। ଏବେ ତ ଭାରତରେ ଅନେକ ଭାଷା ହୋଇଯାଇଛି। ପିଲାମାନେ ଜାଣିଛନ୍ତି କି ଆମ ରାଜ୍ୟରେ ଏକ ଭାଷା ଥିଲା? ଆଜିକାଲି ବହୁତ କିଛି ଶିଖିବାକୁ ପାଇବ, ଯେପରି ଯାତ୍ରାରୁ ଫେରି ନିଜ ଦେଶର ନିକଟବର୍ତ୍ତୀ ହେଲେ ଖୁସି ହୋଇଥାନ୍ତି ଯେ ଏବେ ନିଜ ଘରକୁ ଆସିଗଲୁ, ବାସ୍ ଏବେ ଯାଇ ଘରେ ସମସ୍ତଙ୍କ ସହିତ ମିଶିବୁ। ତୁମକୁ ମଧ୍ୟ ନିଜ ରାଜଧାନୀର ଦିବ୍ୟ ସାକ୍ଷାତକାର ହେବ, ନିଜ ପୁରୁଷାର୍ଥର ମଧ୍ୟ ଦିବ୍ୟ ସାକ୍ଷାତକାର ହେବ। ଦେଖିବ ଯେ ବାବା ଆମକୁ କେତେ ପୁରୁଷାର୍ଥ କରିବା ପାଇଁ କହୁଛନ୍ତି, ନଚେତ ହାଏ ହାଏ କରିବ ଏବଂ ଭବିଷ୍ୟତ ପଦ ମଧ୍ୟ ନୀଚ ସ୍ତରର ହୋଇଯିବ। ଯୋଗର ଯାତ୍ରା ବିଷୟରେ ସମସ୍ତଙ୍କୁ ବତାଇ ଚାଲ। ବୁଝାଇବା ତ ବହୁତ ସହଜ, ସିଢ଼ି ଚିତ୍ର କେତେ ସହଜ। ଯେଉଁମାନେ ବିଳମ୍ବରେ ଆସୁଛନ୍ତି ତାଙ୍କୁ ଦିନକୁ ଦିନ ସହଜ ଜ୍ଞାନ ମିଳୁଛି। ଗୋଟିଏ ସପ୍ତାହ ବୁଝିବା ଦ୍ୱାରା ହିଁ ସହଜରେ ସବୁକିଛି ଜାଣିଯିବେ। ଏପରି ଚିତ୍ର ତିଆରି କରାଯାଇଛି ଯେଉଁଥିରେ ସଠିକ ଭାବେ ବୁଝାଇ ଦିଆଯାଇଛି 84 ଜନ୍ମର ଚକ୍ର ସମ୍ପୂର୍ଣ୍ଣ ଠିକ ଅଟେ। ଏହା ଭାରତବାସୀଙ୍କ ନିମନ୍ତେ ଉଦ୍ଦିଷ୍ଟ। ତୁମେ ସନ୍ତାନମାନଙ୍କ ବୁଦ୍ଧିରେ ସବୁ ଜ୍ଞାନ ରହିଛି। ତୁମେ ଜାଣିଛ ପତିତ ପାବନ ସଦ୍ଗତି ଦାତା ଶିବ ବାବାଙ୍କର ମତରେ ଆମେ ପୁନର୍ବାର ସହଜ ରାଜଯୋଗ ବଳ ଦ୍ୱାରା ନିଜର ତନ ମନ ଧନ ଦ୍ୱାରା ଭାରତକୁ ସ୍ୱର୍ଗ କରୁଛୁ। ଅନ୍ୟ କାହାର ଧନ ଆମେ ଏଥିରେ ଲଗାଉନାହୁଁ, ନିଜର ହିଁ ତନ ମନ ଧନ ଦ୍ୱାରା ସେବା କରୁଛୁ। ଯିଏ ଯେତେ କରିବେ ନିଜ ଭବିଷ୍ୟତ ପାଇଁ ସେତେ ଜମା କରିବେ। ତୁମେ ହିଁ ଘରର ଶୋଭା ଅଟ, ତୁମମାନଙ୍କ ଦ୍ୱାରା ହିଁ ବାବା ସତ୍ୟଯୁଗୀ ସ୍ୱରାଜ୍ୟର ସ୍ଥାପନା କରାଉଛନ୍ତି। ଖର୍ଚ୍ଚ ମଧ୍ୟ ତୁମେ ହିଁ କରିବ, ତୁମର କୌଣସି ଅଧିକ ଖର୍ଚ୍ଚ ହେଉନାହିଁ। ତୁମକୁ କେବଳ ଶିବ ବାବାଙ୍କୁ ମନେ ପକାଇବାକୁ ହେବ। ଅନ୍ୟମାନଙ୍କୁ କନ୍ୟାମାନଙ୍କୁ କ'ଣ ଖର୍ଚ୍ଚ କରିବାକୁ ପଡ଼ିବ? ତାଙ୍କ ପାଖରେ କ'ଣ କିଛି ଅଛି? ବାବା ପିଲାମାନଙ୍କ ଠାରୁ କେତେ ଫି ପାଉଣା ନେବେ? କିଛି ହେଲେ ନେବେ ନାହିଁ। ସ୍କୁଲରେ ତ ପ୍ରଥମେ ମାସକ ଦରମା କଥା କହିଥାନ୍ତି, ସେଠାରେ ପାଠପଢ଼ାରେ ଅନେକ ଖର୍ଚ୍ଚ ହୋଇଥାଏ। ଏଠାରେ ଶିବବାବା ପିଲାମାନଙ୍କ ଠାରୁ କିପରି ପଇସା ନେବେ? ଶିବବାବାଙ୍କୁ କ'ଣ ନିଜର ଘର ତିଆରି କରିବାର ଅଛି ଯାହା ପାଇଁ ପଇସା ନେବେ? ପିଲାମାନଙ୍କୁ ଭବିଷ୍ୟତ ସ୍ୱର୍ଗରେ ହୀରା ନୀଳାର ମହଲ ତିଆରି କରିବାକୁ ହେବ, ସେଥିପାଇଁ ତୁମେ ଏଠାରେ ଯାହା କରୁଛ ତାହାର ପ୍ରତିଦାନରେ ଭବିଷ୍ୟତରେ ତୁମକୁ ମହଲ ମିଳିଯାଉଛି। ଏହା ବହୁତ ବୁଝିବାର କଥା। ଯେତେ ଯିଏ ତନ ମନ ଧନ ଦ୍ୱାରା ସେବା କରିବେ ସେ ସେହିପରି ସେଠାରେ ପାଇବେ। କଲେଜ ଅଥବା ଡାକ୍ତରଖାନା ତିଆରି କରୁଛନ୍ତି, 10-20 ଲକ୍ଷ ଲଗାଇବାକୁ ପଡୁଛି। ଏଠାରେ ତ ଏତେ ଖର୍ଚ୍ଚ ହେଉନାହିଁ। ଛୋଟ ଘରେ ରୁହାନି କଲେଜ ତଥା ଡାକ୍ତରଖାନା ତିଆରି କରୁଛନ୍ତି। ପାଣ୍ଡବମାନଙ୍କର ଆଦିପତି କିଏ ଥିଲେ? ସେମାନେ ତ କୃଷ୍ଣଙ୍କର ନାମ ଲେଖିଦେଇଛନ୍ତି, ବାସ୍ତବରେ ହେଉଛନ୍ତି ନିରାକାର ଭଗବାନ। ତୁମକୁ ଭଗବାନ ଶ୍ରୀମତ ଦେଉଛନ୍ତି, ଅନ୍ୟ ସମସ୍ତେ ତ ରାବଣ ମତରେ ରାବଣ ରାଜ୍ୟରେ ଅଛନ୍ତି। ରାବଣ ମତରେ ଚାଲି କେତେ ବିକାରୀ ହୋଇଯାଉଛନ୍ତି। ଏବେ ଏହି ପୁରୁଣା ସୃଷ୍ଟି ପୁଣି ନୂଆ ହେବ। ସୃଷ୍ଟିରେ କେବଳ ଭାରତ ହିଁ ଥିଲା। ନୂଆ ଭାରତ ପୁରୁଣା ଭାରତ କୁହାଯିବ। ନୂଆ ଭାରତ ତ ସ୍ୱର୍ଗ ଥିଲା, ପୁଣି ଭାରତ ପୁରୁଣା ହେବାକୁ ନର୍କ ହୋଇଯାଇଛି। ଏହାକୁ ଘୋର ନର୍କ କୁହାଯାଉଛି। ମନୁଷ୍ୟମାନଙ୍କର ହିଁ କଥା ଅଟେ। ଏଠାରେ ସୁଖର ଚିହ୍ନ ବର୍ଣ୍ଣ ନାହିଁ, ଏହା କୌଣସି ସୁଖ ନୁହେଁ। ସନ୍ନ୍ୟାସୀମାନେ ମଧ୍ୟ କହୁଛନ୍ତି ବର୍ତ୍ତମାନର ସୁଖ କାକ ବିଷ୍ଠା ସମାନ ଅଟେ, ସେଥିପାଇଁ ସେମାନେ ଗୃହସ୍ଥ ବ୍ୟବହାରକୁ ଛାଡ଼ି ଚାଲିଯାଉଛନ୍ତି। ସେମାନେ ସ୍ୱର୍ଗ ବା ସତ୍ୟଯୁଗର ସ୍ଥାପନା କରିପାରିବେ ନାହିଁ, କୃଷ୍ଣ ପୂରିତ ପରମାତ୍ମା ହିଁ ସ୍ଥାପନା କରିଥାନ୍ତି। ଶ୍ରୀକୃଷ୍ଣଙ୍କର ଆତ୍ମା ଓ ଶରୀର ଉଭୟ ସତ୍ୱପ୍ରଧାନ ଥିଲା, ସେଥିପାଇଁ କୃଷ୍ଣଙ୍କୁ ବହୁତ ସ୍ନେହ କରିଥାନ୍ତି, କାହିଁକି ନା ସେ ପବିତ୍ର ଅଟନ୍ତି ନା। କଥିତ ମଧ୍ୟ ରହିଛି ଛୋଟ ପିଲା ବ୍ରହ୍ମ ଜ୍ଞାନୀ ସମାନ ଅଟେ। ଛୋଟ ପିଲାଙ୍କୁ ବିକାରର ଜ୍ଞାନ ନଥାଏ। ସନ୍ନ୍ୟାସୀମାନେ ତଥାପି ଜାଣିଛନ୍ତି ପିଲା ଜନ୍ମରୁ ହିଁ ମହାତ୍ମା ଅଟେ। ପିଲାମାନଙ୍କୁ ତ ପବିତ୍ର ଫୁଲ କୁହାଯାଇଥାଏ। ନମ୍ବର 1 ଫୁଲ ହେଉଛନ୍ତି ଶ୍ରୀକୃଷ୍ଣ, ସ୍ୱର୍ଗ ଅଥବା ନୂଆ ଦୁନିଆର ପ୍ରଥମ ରାଜକୁମାର। ଜନ୍ମ ନେଲେ ତ କୁହାଯିବ ପ୍ରଥମ ରାଜକୁମାର। କୃଷ୍ଣଙ୍କୁ ତ ସମସ୍ତେ ସ୍ମରଣ କରିଥାନ୍ତି କି ତାଙ୍କ ପରି ସନ୍ତାନଟିଏ ମିଳୁ। ଏବେ ବାବା କହୁଛନ୍ତି ଯାହା ହେବାର ଅଛି ତାହା କୁହ। କେବଳ କଣ ଜଣେ ହିଁ କୃଷ୍ଣ ପଦ ପ୍ରାପ୍ତ କରିବେ? ପ୍ରିନ୍ସ ଅଫ୍ ୱାଲ୍ସ କେତେ ଜଣ ହେଉଛନ୍ତି? ଦ୍ୱିତୀୟତଃ ଦ୍ୱିତୀୟ ତୃତୀୟ ହେବେ ନା? ତେଣୁ ଏଠାରେ ମଧ୍ୟ ଡିନାଇଷ୍ଟ ଅର୍ଥାତ୍ ବଂଶାବଳୀ ରହିଛି। ବାବାଙ୍କ ପରେ ବାପାଙ୍କ ପରେ ପୁଣି ଅନ୍ୟ ଜଣେ ଗଦିରେ ବସିବ। ଯେପରି ବଂଶ ପରମ୍ପରା ହୋଇଥାଏ ସେହିପରି ଏହା ମଧ୍ୟ ବଂଶାବଳୀ ଅଟେ। ତୁମର ଖ୍ରୀଷ୍ଟିଆନଙ୍କ ସହିତ ସମ୍ପର୍କ ରହିଛି। କୃଷ୍ଣ ଓ ଖ୍ରୀଷ୍ଟିଆନ ଉଭୟଙ୍କର ରାଶି 1 ଅଟେ। ଦେବା ନେବା ମଧ୍ୟ ପରସ୍ପର ମଧ୍ୟରେ ବହୁତ ଚାଲୁଛି। ଭାରତରୁ ସେମାନେ କେତେ ଧନ ନେଇଗଲେ, ଏବେ ପୁଣି ଦେଉଛନ୍ତି, ପୁନଃ ଫେରସ୍ତ ସେବା କରୁଛନ୍ତି। ଏହି ୟୁରୋପବାସୀ ପରସ୍ପର ମଧ୍ୟରେ ଲଢ଼ି କରି ଶେଷ ହୋଇଯିବେ। ଏହାଙ୍କୁ ଆଧାର କରି ଗୋଟିଏ କାହାଣୀ ମଧ୍ୟ ରହିଛି। 2 ବିଲେଇ ଲଢ଼ିଲେ, ମଝିରେ ଲହୁଣୀ ମାଙ୍କଡ଼ ଖାଇଗଲା। ଏହା ବର୍ତ୍ତମାନର କଥା। ସମସ୍ତେ ପରସ୍ପର ମଧ୍ୟରେ ଯୁଦ୍ଧ କରିବେ ଓ ରାଜ୍ୟ ଭାଗ୍ୟ ତୁମକୁ ମିଳିବ। ତୁମେ ସନ୍ତାନମାନଙ୍କ ପାଖରେ ଅସରନ୍ତି ଜ୍ଞାନ ରହିଛି, ତୁମ ସନ୍ତାନମାନଙ୍କର ବୁଦ୍ଧିରେ ଅଛି ଯେ ଆମେ ସମସ୍ତେ ବ୍ରହ୍ମା କୁମାର କୁମାରୀ ଅଟୁ। ଏପରି ନୁହେଁ କି ଆମେ ଗୁରୁଜୁରାତି, ଆମେ ବଙ୍ଗାଳୀ, ଏପରି ନୁହେଁ। ଏହି ମତଭେଦ ମଧ୍ୟ ସମାପ୍ତ ହୋଇଯିବା ଉଚିତ। ଆମେ ଏକ ବାବାଙ୍କର ସନ୍ତାନ ଅଟୁ। ବ୍ରହ୍ମାଙ୍କ ଦ୍ୱାରା ଶିବ ବାବାଙ୍କ ଶ୍ରୀମତ ଅନୁସାରେ ପୁନର୍ବାର ଆମେ ନିଜର ସ୍ୱରାଜ୍ୟ ସ୍ଥାପନା କରୁଛୁ ଜ୍ଞାନ ଓ ଯୋଗବଳ ଦ୍ୱାରା। ଯୋଗବଳ ଦ୍ୱାରା ଆମେ ପବିତ୍ର ହେଉଛୁ। ବାବା ହେଉଛନ୍ତି ସର୍ବଶକ୍ତିମାନ, ତାଙ୍କଠାରୁ ଶକ୍ତି ମିଳୁଛି। ତୁମେ ବିଶ୍ୱର ବାଦଶାହୀ ନେଉଛ, ଏଥିରେ ଲଢ଼ାଇ ଆଦି କିଛି କରୁନାହଁ, ସବୁ ପବିତ୍ରତାର ବଳ ଅଟେ। କହୁଛନ୍ତି ମଧ୍ୟ ପାବନ କରାଓ, ତେଣୁ ୟାଦର ହିଁ ବଳ ଅଟେ। ଏପରି ନୁହେଁ ଯେ ସେଠାକୁ ଯାଇ ଗୋରଖ ଧନ୍ଦାରେ ପଶି ସବୁ ଭୁଲିଯିବ। ଏଠାରେ ସମ୍ମୁଖରେ ତ ଜ୍ଞାନ ସାଗରଙ୍କ ଲହଡ଼ି ଦେଖୁଛ, ନଦୀରେ ତ ସେହି ଲହଡ଼ି ନଥାଏ। ସମୁଦ୍ରର ଗୋଟିଏ ଲହଡ଼ି କେତେ କ୍ଷତି କରିଦେଇଥାଏ। ଭୂମିକମ୍ପ ହେଲେ ସାଗର ମଧ୍ୟ ଉଛୁଳିବ। ସାଗରକୁ ଶୁଖାଇ ଭୂଖଣ୍ଡ ତିଆରି କରିଛନ୍ତି, ତାକୁ ପୁଣି କେତେ ଦାମରେ ବିକ୍ରି କରୁଛନ୍ତି। ତୁମେ ଜାଣିଛ ଏହି ବମ୍ବେ ମଧ୍ୟ ରହିବ ନାହିଁ। ଆଗରୁ ଏହି ବମ୍ବେ ନଥିଲା, ଛୋଟିଆ ଏକ ଗାଁ ଥିଲା। ଏହି ମାତାମାନେ ଭୁଲି ଅଟନ୍ତି, ଏମାନେ ଏତେ ଶିକ୍ଷିତ ନୁହନ୍ତି। ପୂର୍ବରୁ ପଢ଼ିଥିବା ପାଠ ତ ଏଠାରେ ସବୁ କିଛି ଭୁଲିବାକୁ ହେବ। ତୁମେ କିଛି ନ ପଢ଼ିଥିଲେ ଭଲ, ପାଠୁଆ ଲୋକ ବୁଝିବା ସମୟରେ କେତେ ପ୍ରଶ୍ନ ପଚାରିଥାନ୍ତି। ଏଠାରେ ତ କେବଳ ବାବାଙ୍କୁ ମନେ ପକାଇବାକୁ ହେବ, କୌଣସି ଦେହଧାରୀ ମନୁଷ୍ୟକୁ ସ୍ମୃତିରେ ଆଣିବାର କଥା ନାହିଁ। ଏକମାତ୍ର ଅବିନାଶୀ ବାବାଙ୍କର ବହୁତ ମହିମା ଅଟେ। ତୁମେ ଜାଣିଛ ସର୍ବୋଚ୍ଚ ହେଉଛନ୍ତି କେବଳ ଭଗବାନ, ସେକେଣ୍ଡ ନମ୍ବରରେ ଅଛନ୍ତି ବ୍ରହ୍ମା, ତାଙ୍କଠାରୁ ଉଚ୍ଚ କେହି ନାହାନ୍ତି, ତାଙ୍କଠାରୁ ବଡ଼ ଆସାମୀ ଆଉ କେହି ନାହାନ୍ତି। କିନ୍ତୁ ଦେଖ କେତେ ସାଧାରଣ ଭାବରେ ଚାଲୁଛନ୍ତି, କେତେ ସାଧାରଣ ରୀତିରେ ପିଲାମାନଙ୍କ ପାଖରେ ବସୁଛନ୍ତି, ଟ୍ରେନରେ ଯାଉଛନ୍ତି। କେହି କଣ ଜାଣିଛନ୍ତି ଯେ ଇଏ କିଏ? ଭଗବାନ ଆସି ଜ୍ଞାନ ଦେଉଛନ୍ତି, ନିଶ୍ଚୟ ପ୍ରବେଶ କରି ଜ୍ଞାନ ଦେବେ ନା? ଯଦି କୃଷ୍ଣ ଦେଇଥାନ୍ତେ ତେବେ ଭିଡ଼ ହୋଇଯାଇଥାନ୍ତା, ପୁଣି ପଢ଼ାଇ ମଧ୍ୟ ପାରିନଥାନ୍ତେ, ଦର୍ଶନ କରିଥାନ୍ତେ। ଏଠାରେ ତ ବାବା ଗୁପ୍ତ ସାଧାରଣ ବେଶରେ ବସି ପିଲାମାନଙ୍କୁ ପଢ଼ାଉଛନ୍ତି। ତୁମେ ଗୁପ୍ତ ସେନା ଅଟ। ତୁମେ ଜାଣିଛ ଯେ ଆମେ ଆତ୍ମାମାନେ ଯୋଗବଳ ଦ୍ୱାରା ପୁନର୍ବାର ନିଜର ରାଜ୍ୟ ସ୍ଥାପନା କରୁଛୁ। ଏହି ପୁରୁଣା ଶରୀର ଏହିଠାରେ ତ୍ୟାଗ କରି ସେଠାରେ ଯାଇ ନୂଆ ପୁରା ପବିତ୍ର ଶରୀର ଧାରଣ କରିବୁ। ଏବେ ଆସୁରୀ ସମ୍ପ୍ରଦାୟ ଅଛୁ, ପୁଣି ଦୈବୀ ସମ୍ପ୍ରଦାୟ ହେବୁ। ଆତ୍ମା କହୁଛି ମୁଁ ନୂଆ ଦୁନିଆକୁ ଯାଇ ଦୈବୀ ଶରୀର ଧାରଣ କରି ରାଜ୍ୟ କରିବି। ଆତ୍ମା ପୁରୁଷ, ଶରୀର ପ୍ରକୃତି ଅଟେ। ଆତ୍ମା ସର୍ବଦା ପୁରୁଷ ଅଟେ, କିନ୍ତୁ ହିସାବ କିତାବ ପାଇଁ ପୁରୁଷ ଅଥବା ନାରୀର ଶରୀର ମିଳିଥାଏ। କିନ୍ତୁ ମୁଁ ହେଉଛି ଅବିନାଶୀ ଆତ୍ମା। ଏହି ଚକ୍ର ଘୁରି ଚାଲିଛି, କଳିଯୁଗର ବିନାଶ ମଧ୍ୟ ନିଶ୍ଚୟ ହେବ। ବିନାଶର ଆଶାର ଅଥବା ଆଭାସ ମଧ୍ୟ ସମ୍ମୁଖରେ ଦେଖୁଛ। ସେହି ମହାଭାରତ ଲଢ଼ାଇ ହୋଇଥିବାରୁ ନିଶ୍ଚୟ ଭଗବାନ ମଧ୍ୟ ଆସିଥିବେ। କେଉଁ ରୂପରେ କେଉଁ ଶରୀରରେ ଅଛନ୍ତି ତାହା ତୁମ ପିଲାମାନଙ୍କର ବ୍ୟତୀତ କେହି ଜାଣିନାହାନ୍ତି। କହୁଛନ୍ତି ମଧ୍ୟ ମୁଁ ବିଲକୁଲ ସାଧାରଣ ଶରୀରରେ ଆସୁଛି, ମୁଁ କୃଷ୍ଣଙ୍କ ଶରୀରରେ ଆସୁନାହିଁ। ଇଏ ହିଁ ପୁରା 84 ଜନ୍ମ ନେଉଛନ୍ତି। ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତିମର ମଧ୍ୟ ଅନ୍ତିମ ସମୟରେ ଆସୁଛି। ସୂର୍ଯ୍ୟବଂଶୀମାନେ ହିଁ 84 ଜନ୍ମ ନେବେ, ସେହିମାନେ ହିଁ ପ୍ରଥମ ନମ୍ବରରେ ଆସିବେ। ସାକାରୀ ଓ ନିରାକାରୀ ଉଭୟ ବୃକ୍ଷର ସମସ୍ତ ଜ୍ଞାନ ତୁମ ପାଖରେ ଅଛି। ମୂଳ ବତନରୁ ଆତ୍ମାମାନେ କ୍ରମାନୁଦୟରେ ଆସିଥାନ୍ତି। ପ୍ରଥମେ ଦେବୀ ଦେବତା ଧର୍ମର ଆତ୍ମାମାନେ ଆସିଥାନ୍ତି, ପୁଣି କ୍ରମାନୁଦୟରେ ଅନ୍ୟ ଧର୍ମାବଲମ୍ବୀମାନେ ଆସିଥାନ୍ତି। ଚିତ୍ରରେ ବହୁତ ଉଚ୍ଚ କୋଟିର ଜ୍ଞାନ ରହିଛି। ପିଲାମାନଙ୍କୁ ବୁଝାଇବାକୁ ହେବ, କୁମାରୀମାନେ ସମ୍ମୁଖକୁ ଆସିବା ଉଚିତ। କେହି କନ୍ୟା ଏପରି କଥା ବୁଝାଇଲେ ଚମତ୍କାର ହୋଇଯିବ ନା? ବାବାଙ୍କର କେତେ ନାମ ପ୍ରସିଦ୍ଧ ହୋଇଯିବ, ଅଲୌକିକ ଓ ଲୌକିକ ଉଭୟଙ୍କର ନାମ ପ୍ରସିଦ୍ଧ ହେବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ସଙ୍ଗମ ଯୁଗରେ ଶ୍ରେଷ୍ଠ କର୍ମ କରି ପୁରୁଷୋତ୍ତମ ହେବାକୁ ପଡ଼ିବ। ଏପରି କୌଣସି କର୍ମ କରିବା ଅନୁଚିତ ଯାହାଦ୍ୱାରା କନିଷ୍ଠ ହୋଇଯିବ। ଦୁଇ ନମ୍ବର ପଏଣ୍ଟ, ଗୁପ୍ତ ରୂପରେ ବାବାଙ୍କର ସାହାଯ୍ୟକାରୀ ହୋଇ ଭାରତକୁ ସ୍ୱର୍ଗ କରିବାର ସେବା କରିବାକୁ ହେବ। ନିଜର ହିଁ ତନ ମନ ଧନ ଦ୍ୱାରା ଭାରତକୁ ସ୍ୱର୍ଗ ତୁଲ୍ୟ କରି ଗଢ଼ିବାକୁ ହେବ। ବାବାଙ୍କ ସ୍ମୃତି ଏବଂ ପବିତ୍ରତାର ବଳ ଜମା କରିବାକୁ ହେବ। ବରଦାନ ନିଜର ସମ୍ପୂର୍ଣ୍ଣ ସ୍ଥିତି ଦ୍ୱାରା ସର୍ବପ୍ରକାରର ଅଧୀନତାକୁ ସମାପ୍ତ କରୁଥିବା ପ୍ରକୃତି ଜିତ ଭବ। ବିସ୍ତାର, ଯେତେବେଳେ ତୁମେମାନେ ନିଜର ସମ୍ପୂର୍ଣ୍ଣ ସ୍ଥିତିରେ ସ୍ଥିତ ହୋଇଯିବ, ସେତେବେଳେ ପ୍ରକୃତି ଉପରେ ମଧ୍ୟ ବିଜୟ ଅର୍ଥାତ୍ ଅଧିକାରର ଅନୁଭବ ହେବ। ସମ୍ପୂର୍ଣ୍ଣ ସ୍ଥିତିରେ କୌଣସି ପ୍ରକାରର ଅଧୀନତା ରହିନଥାଏ, କିନ୍ତୁ ଏହିଭଳି ସମ୍ପୂର୍ଣ୍ଣ ସ୍ଥିତିକୁ ନିର୍ମାଣ କରିବା ପାଇଁ ତିନୋଟି କଥା ଏକା ସାଥିରେ ହେବା ଦରକାର। ପ୍ରଥମ, ଆତ୍ମିକ ସ୍ଥିତି। ଦ୍ୱିତୀୟ, ଆତ୍ମିକ ନିଶା। ତୃତୀୟ, ଦୟାଳୁ ସ୍ୱଭାବ। ଯେତେବେଳେ ଏହି ତିନୋଟି କଥା ପ୍ରତ୍ୟକ୍ଷ ରୂପରେ ସ୍ଥିତରେ ଚେହେରାରେ ବା କର୍ମରେ ଦେଖାଯିବ, ସେତେବେଳେ କୁହାଯିବ ପ୍ରକୃତି ଜିତ ବା ଅଧିକାରୀ ଆତ୍ମା। ସ୍ଲୋଗାନ, ଯଦି ଶ୍ରୀମତ ରୂପକ ଲଗାମ ମଜବୁତ ଥିବ, ତେବେ ମନ ରୂପକ ଘୋଡ଼ା ଦୌଡ଼ି ପାରିବ ନାହିଁ। ଅବ୍ୟକ୍ତ ଇସାରା, ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ଯଦି କୌଣସି ବି ଅପବିତ୍ରତା ତୁମର ବୃତ୍ତିରେ ସ୍ମୃତିରେ ବା ସଂକଳ୍ପରେ ରହିଥିବ, ତେବେ ବ୍ରାହ୍ମଣ ପଣିଆର ସ୍ଥିତିରେ ସ୍ଥିତ ହୋଇପାରିବ ନାହିଁ। ସେଥିପାଇଁ ପ୍ରତିପାଦରେ ସାବଧାନ ରୁହ। ଅନେକ ଗୁଡ଼ିଏ ବିଶେଷତା ଥିଲେ ମଧ୍ୟ ଯଦି ଗୋଟିଏ ବି ଦୁର୍ବଳତା ରହିଛି, ତେବେ ସେହି ଗୋଟିଏ ଦୁର୍ବଳତା ଅନେକ ଗୁଡ଼ିଏ ବିଶେଷତାକୁ ସମାପ୍ତ କରିଦେଇଥାଏ। ଓମ୍ ଶାନ୍ତି।